ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସେବା ଓ ସୁଶାସନକୁ ପ୍ରାଥମିକତା ପ୍ରଦାନ କରି ସରକାର ରାଜସ୍ୱ ପରିଚାଳନା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ, ଆସନ୍ତାକାଲି ଯୋଗଦେବେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ। 7 ଜିଲ୍ଲା ସମେତ 24 ସ୍ଥାନରେ ଇଂରାଜୀ ନାମ ସଂଶୋଧନ ନେଇ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲା ରାଜସ୍ୱ ବିଭାଗ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ବୃଦ୍ଧି ପାଇଲା ଆବେଦନର ସମୟସୀମା। ସେବା ଏବଂ ସୁଶାସନକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ପରିଚାଳନା କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଇଛି। ସମସ୍ତ ତହସିଲରେ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲାଯିବା ଦ୍ୱାରା ଜମି ପଞ୍ଜିକରଣ, ଉତ୍ତରାଧିକାରୀ ପରିବର୍ତ୍ତନ, ଜମି ଚିହ୍ନଟ ପ୍ରକ୍ରିୟା ଅଧିକ ସହଜ ଓ ସରଳ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ କରିବା ଲକ୍ଷ୍ୟ ନେଇ ଜମିଜମା ରେକର୍ଡର 100% କମ୍ପ୍ୟୁଟରୀକରଣ, ଇ ରେଜିଷ୍ଟ୍ରେସନ ମୋବାଇଲ୍ ଆପ୍ ପ୍ରଚଳନ ଏବଂ ନକ୍ସା ଡିଜିଟାଇଜେସନ୍ ଦ୍ୱାରା ତ୍ୱରିତ ଜମିପଟ୍ଟା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।
ଗୋଟିଏ ତହସିଲ ମଧ୍ୟରୁ 261 ତହସିଲରେ ସବ୍ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଖୋଲାଯାଇଛି, ଆଉ ଆଜି ଅବଶିଷ୍ଟ 56 ତହସିଲରେ ସମୁଦାୟ 57 ସବ୍ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଖୋଲାଗଲା। ଏହାଦ୍ୱାରା ଜନସାଧାରଣ ଦୂରଦୂରାନ୍ତକୁ ଯାଇ ରେଜିଷ୍ଟ୍ରେସନ କରିବାର ଅସୁବିଧା, ଆର୍ଥିକ ଅବ୍ୟୟରୁ ମୁକ୍ତି ପାଇବେ। ଜମି ଓ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ଶୀଘ୍ର ସମୟୋପଯୁକ୍ତ ରେଜିଷ୍ଟ୍ରେସନ ମଧ୍ୟ ଏବେ ହୋଇପାରିବ।
ଏହି ଅବସରରେ ଶ୍ରୀ ମାଝୀ ରାଜସ୍ୱ ସେବା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଆମ ସାଥୀ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ର ଉନ୍ମୋଚନ କରିବା ସହ 57 ଉପନିବନ୍ଧନ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି। ରାଜ୍ୟର ମୋଟ 11 ଜିଲ୍ଲାର 24 ସ୍ଥାନରେ ଇଂରାଜୀ ନାମ ସଂଶୋଧନ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସେଥିମଧ୍ୟରେ 7 ଜିଲ୍ଲାର ନାମ ସହିତ 11 ବ୍ଲକ୍ ଓ ତହସିଲ, 4 ଉପଖଣ୍ଡ ଏବଂ 2 ମ୍ୟୁନିସିପାଲିଟି ରହିଛି। ଏହି ସ୍ଥାନଗୁଡ଼ିକର ଇଂରାଜୀ ନାମ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବାରୁ ଏବଂ ମୂଳ ଓଡ଼ିଆ ନାମର ଅନୁରୂପ ହୋଇନଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ନାମ ପରିବର୍ତ୍ତନ ନେଇ ଆପତ୍ତି ଅଭିଯୋଗ ଥିଲେ 15 ମଧ୍ୟରେ ଆବଶ୍ୟକ ନଥିପତ୍ର ସହ ଦାଖଲ କରିବାକୁ ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି। 7 ଜିଲ୍ଲା ମଧ୍ୟରେ ଦେବଗଡ଼, ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝର ଏବଂ ନୟାଗଡ଼ ରହିଛି। ଭାରତ ଆମେରିକା ନୂତନ ବାଣିଜ୍ୟ ଚୁକ୍ତି ଓଡ଼ିଶାକୁ ସୁଫଳ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଏହା ଗତିଶୀଳ କରିବ। ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀ ଏବଂ ଚାଷୀଙ୍କର ଆୟ ବୃଦ୍ଧି ପାଇବା ସହ ଓଡ଼ିଶା ନୀଳ ଅର୍ଥନୀତିର ଏକ ପ୍ରମୁଖ କେନ୍ଦ୍ର ପାଲଟିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ର ଏହି ଚୁକ୍ତି ଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ ଅଧିକ ବିସ୍ତାର ଲାଭ କରିବ। ଆମେରିକା ଶୁଳ୍କ କୋହଳ କରିଥିବାରୁ ରପ୍ତାନୀ ବୃଦ୍ଧି ପାଇବା ସହ ଓଡ଼ିଶାର କାରିଗର ଏବଂ ଲଘୁ ଉଦ୍ୟୋଗ କ୍ଷେତ୍ର ପାଇଁ ନୂତନ ମାର୍ଗ ଉନ୍ମୁକ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ବଜେଟ୍ ରାଜ୍ୟ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ବୋଲି ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ସର୍କିଟ୍ ହାଉସ୍ଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି, ଗୋପାଳପୁର ରେଢ଼ାଖୋଲ ରେଳ ପ୍ରକଳ୍ପ ପାଇଁ ନୂତନ ଡିପିଆର୍ ପ୍ରସ୍ତୁତ ହୋଇସାରିଛି। ଏହା ଉପରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ଏହାଦ୍ୱାରା କନ୍ଧମାଳ ଜିଲ୍ଲାର ଆର୍ଥିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି।
କନ୍ଧମାଳର ଯୋଉଟା ରହିଛି ଗୋପାଳପୁର ଠାରୁ ରେଢ଼ାଖୋଲ, ତାର ଏବେ ସଦ୍ୟ ଡିପିଆର୍ ପ୍ରସ୍ତୁତ ହୋଇଛି। ଆଗାମୀ ଦିନରେ କନ୍ଧମାଳ ମଧ୍ୟ ଯୋଉ ରେଳ ଲାଇନ୍ରେ ଯୋଡ଼ି ହେବ, ଯୋଉ ବିକଶିତ ଭାରତ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହେବ। ତେଣୁ ଏଇ ବଜେଟ୍ ସର୍ବଶ୍ରେଷ୍ଠ ହୋଇଛି, ଐତିହାସିକ ବଜେଟ୍ ହୋଇଛି। ତେଣୁ ଏହାକୁ ମୁଁ ସ୍ୱାଗତ କରୁଛି ଏବଂ ଧନ୍ୟବାଦ ଜ୍ଞାପନ କରୁଛି ଆମର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ।
ପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଜିଓ ଉଦୟଗିରି ଶିଶିର ମହୋତ୍ସବରେ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ରହିଥିବା ଆନ୍ତଃ ଅଭିଯୋଗ କମିଟି ସମ୍ପର୍କିତ ତଥ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି। ସମସ୍ତ ବିଶ୍ୱବିଦ୍ୟାଳୟର କୁଳ ସଚିବ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏ ନେଇ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। କମିଟିର ସଦସ୍ୟ ହସ୍ତଗତ ହୋଇଥିବା ଅଭିଯୋଗଗୁଡ଼ିକର ସମାଧାନ ପ୍ରକ୍ରିୟା ଏବଂ ଏ ଦିଗରେ ସଚେତନତା ବୃଦ୍ଧି ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ତଥ୍ୟ ଆସନ୍ତା ଶନିବାର ସୁଦ୍ଧା ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ କାର୍ଯ୍ୟକାଳ 6 ବୃଦ୍ଧି କରାଯାଇଛି। ଲୋକଭବନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 6 ସମୟ ଅବଧି ଗତ 21 ତାରିଖରୁ ଆରମ୍ଭ ହୋଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତ ନେତ୍ର ପଦକ୍ଷେପ ଅଧୀନରେ ଭୁବନେଶ୍ୱରଠାରେ ଆଜିଠାରୁ ଦୁଇଦିନିଆ ବ୍ଲାକ୍ ସ୍ୱାନ୍ ସମିଟ୍ ଆରମ୍ଭ ହୋଇଛି। କୃତ୍ରିମ ବୁଦ୍ଧିମତା, ଫିନ୍ଟେକ୍ ଏବଂ ଇନ୍ସିଓରଟେକ୍ କ୍ଷେତ୍ରରେ ଓଡ଼ିଶାକୁ ଏକ କେନ୍ଦ୍ର ଭାବେ ସ୍ଥାନିତ କରିବାକୁ ଏହି ସମ୍ମିଳନୀ ମଞ୍ଚ ପ୍ରଦାନ କରିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦେଶରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ 24 ଦେଶର 1700 ଅଧିକ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ରାଜ୍ୟର 2036-2047 ଦୃଷ୍ଟିକୋଣ ଆଧାରିତ ପ୍ରଯୁକ୍ତିବିଦ୍ୟା, ଅର୍ଥନୀତି ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟକାରିତାରେ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। 5 ମହାଦେଶର ପ୍ରାୟ 100 ଜଣ ବକ୍ତା ବିଶ୍ୱସ୍ତରୀୟ ଅନ୍ତର୍ଦୃଷ୍ଟି ଏବଂ ନବସୃଜନଶୀଳ ପଦକ୍ଷେପ ଉପରେ ସମ୍ମିଳନୀରେ ଆଲୋକପାତ କରିବେ। ଦକ୍ଷତା ବିକାଶ ଏବଂ ନିଯୁକ୍ତି କ୍ଷେତ୍ର ତଥା ଯୁବପିଢ଼ିଙ୍କ ବୃତ୍ତିଗତ କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ ଲକ୍ଷ୍ୟ ନେଇ ସମ୍ମିଳନୀ ଅବସରରେ ଏକ ନିଯୁକ୍ତି ମେଳାର ମଧ୍ୟ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2025-26 ପାଇଁ ଆବେଦନର ସମୟସୀମା ବୃଦ୍ଧି କରାଯାଇଛି। ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୱେବ୍ସାଇଟ୍ ମାଧ୍ୟମରେ ଆବେଦନ କରିବାକୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଯାଜପୁର ଜିଲ୍ଲା ଜଖପୁରା ରେଳ ଷ୍ଟେସନ୍ଠାରେ ଆଜି ସକାଳେ ଚେନ୍ନାଇ ନ୍ୟୁ ଜଲପାଇଗୁଡ଼ି ଦ୍ରୁତଗାମୀ ଟ୍ରେନ୍ର 4 ବଗି ଲାଇନ୍ଚ୍ୟୁତ ହୋଇଥିଲା। ତେବେ ଏଥିରେ କେହି ଯାତ୍ରୀ ମୃତାହତ ହୋଇନାହାନ୍ତି। ସେହି ପଥରେ ଟ୍ରେନ୍ ଚଳାଚଳ ମଧ୍ୟ ସ୍ୱାଭାବିକ ପରେ ରହିଛି। ଲାଇନ୍ଚ୍ୟୁତ ହୋଇଥିବା ବଗିଗୁଡ଼ିକୁ ଅଲଗା କରାଯାଇ ମୋଟ ଅନ୍ୟ 18 ବଗିକୁ ପୁନଃ ସଂଯୋଗ ସହ ଟ୍ରେନ୍ଟି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛି। ଏହି ଦୁର୍ଘଟଣା ଯୋଗୁଁ ସେହି ରେଳପଥରେ ଅନ୍ୟ ରେଳଗୁଡ଼ିକର ଯାତାୟତ ବିଳମ୍ବିତ ହୋଇଥିବାବେଳେ କେତେକ ଟ୍ରେନ୍ର ଗତିପଥରେ ପରିବର୍ତ୍ତନ କରାଯାଇଛି। ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ସ୍ଥିତି ସମୀକ୍ଷା କରିବା ସହ ଦୁର୍ଘଟଣାର କାରଣ ନେଇ ଆଲୋଚନା କରିଛନ୍ତି। ତେବେ ବିଧିବଦ୍ଧ ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି ରେଳବାଇ କହିଛି। ବେଆଇନ ଘୋଷିତ ସିପିଆଇଏମ୍ ସଂଗଠନର ଜଣେ ମହିଳା କ୍ୟାଡର ମମତା ପୋଡ଼ିଆମୀ ଓରଫ ମମିତା ଓରଫ ସୋନି ଆଜି କୋରାପୁଟ ଜିଲ୍ଲା ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛି। ଦକ୍ଷିଣ ପଶ୍ଚିମ ରେଞ୍ଜ କୋରାପୁଟ ଡିଆଇଜି କେବି ସିଂଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିବା ବେଳେ ମମିତା ଏକ ବନ୍ଧୁକ ସହ 10 ଗୁଳି ହସ୍ତାନ୍ତର କରିଛି। ଛତିଶଗଡ଼ ବିଜାପୁର ଜିଲ୍ଲାର ପାମେଡ୍ ଥାନା ଅନ୍ତର୍ଗତ ଲିଙ୍ଗାପୁରମ୍ ଗାଁର ବାସିନ୍ଦା ମମିତା ବହୁ ମାଓବାଦୀ କାର୍ଯ୍ୟକଳାପରେ ଜଡ଼ିତ ରହିଥିଲା। ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲକ୍ଷ୍ୟ ନେଇ ମମିତା ଆତ୍ମସମର୍ପଣ କରିଥିବା ପୁଲିସ୍ କହିଛି। ତାଙ୍କ ଆତ୍ମସମର୍ପଣ ମାଓବାଦୀ କାର୍ଯ୍ୟକଳାପକୁ ବହୁ ପରିମାଣରେ ପ୍ରତିହତ କରିବ ବୋଲି ପୁଲିସ୍ ଡିଆଇଜି କେବି ସିଂ କହିଛନ୍ତି।
ଆଜି ଆମେ କୋରାପୁଟ ଜିଲ୍ଲାକୁ ନକ୍ସଲମୁକ୍ତ ଡିକ୍ଲେୟାର କରୁଛୁ। ଆଜି ଜଣେ ଏସିଏମ୍ ରାଙ୍କ୍ଡ କ୍ୟାଡର, ଯାହାଙ୍କର ନାମ ମମତା, ସେ ଗୋଟେ SLR ସାଙ୍ଗରେ ସରେଣ୍ଡର କରିଛନ୍ତି। ତାଙ୍କୁ ବହୁତ ସରକାର ସାଇଡ୍ରୁ ଯୋଉ ଯୋଉ ସୁବିଧା ଦେବା କଥା ସେଟା ଦିଆଯିବ। ଆଗାମୀ ଦିନରେ ଆମେ ପୁରା ଆଲର୍ଟ ରହିବ। ଆମ ପାଖରେ BSF ଯୋଉ ଅଫିସର୍ସ ଅଛନ୍ତି ଏବେ ଅଛନ୍ତି, ଏଠି ତାଙ୍କର ଫୁଲ୍ ସପୋର୍ଟ ଅଛି।
ଗଞ୍ଜାମ ଜିଲ୍ଲାରେ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି ନେଇ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ସମୀକ୍ଷା କରିଛନ୍ତି। ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିବା ପାଇଁ ବ୍ଲକ ଉନ୍ନୟନ ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି। ଭିଭିଜି ରାମଜୀ, ଗ୍ରାମୀଣ ଅନ୍ତୋଦୟ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଜନମନ ଯୋଜନା, ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦିର ଅଗ୍ରଗତି ନେଇ ସମ୍ପୃକ୍ତ ଅଧିକାରୀ ଏବଂ ବିଧାୟକଙ୍କ ସହ ମନ୍ତ୍ରୀ ଶ୍ରୀ ନାୟକ ମତ ବିନିମୟ କରିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାରି ରହିଥିବା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବାଲ୍ୟ ବିବାହ ପ୍ରଥାର ଉଚ୍ଛେଦ ଲକ୍ଷ୍ୟ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଣ୍ଡାରୀପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ, ଶିଶୁ ସୁରକ୍ଷା ଆଇନ ଅଧିକାରୀ ସୁବ୍ରତ ଦାସ ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଥିବା ଆଇନ ଏବଂ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଆଦି କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ଦ୍ୱିତୀୟ ସମ୍ପୂର୍ଣ୍ଣତା ଅଭିଯାନ ଗତକାଲି ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଏହାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସେବା ଓ ସୁଶାସନକୁ ପ୍ରାଥମିକତା ପ୍ରଦାନ କରି ସରକାର ରାଜସ୍ୱ ପରିଚାଳନା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ, ଆସନ୍ତାକାଲି ଯୋଗଦେବେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ। 7 ଜିଲ୍ଲା ସମେତ 24 ସ୍ଥାନର ଇଂରାଜୀ ନାମ ସଂଶୋଧନ ନେଇ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲା ରାଜସ୍ୱ ବିଭାଗ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ବୃଦ୍ଧି ପାଇଲା ଆବେଦନର ସମୟସୀମା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।